ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପୁଣି ଥରେ ଭାରତକୁ ଧମକାଇଛି, କହିଛି ଯେ ଯୁଦ୍ଧ ହେଲେ ଭାରତର ଅପୂରଣୀୟ କ୍ଷତି ଘଟିବ। ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଭାରତ ସରକାର। ସରକାର କହିଛନ୍ତି ଯେ ଜାମ୍ମୁ କାଶ୍ମୀର ହେଉଛି ଭାରତର ଅଭିନ୍ନ ଅଙ୍ଗ, ପାକିସ୍ତାନ ନିୟନ୍ତ୍ରଣରେ ଥିବା କାଶ୍ମୀରକୁ ଭାରତ ପୁଣି ଥରେ ସାମିଲ କରିବ। ଏୟାର ଇଣ୍ଡିଆ ବିମାନରେ ନିଆଁ, ବାରାଣସୀରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ନିଆଁ ଲାଗିବାରୁ ଆଜି ଏହାକୁ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ବିମାନରୁ ହାଇଡ୍ରୋ ତିଲକ ଲିକ୍ ହେବାରୁ ନିଆଁ ଲାଗି ଯାଇଥିବା କୁହାଯାଇଛି। ବିମାନରେ 130 ଜଣ ଯାତ୍ରୀ ଥିଲେ। ନିଆଁ ଲାଗିବା ପରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। 160ଟି ଜମି ପଟ୍ଟା ଯାଞ୍ଚ ଶେଷ, 2 ଜଣ ଟ୍ରଷ୍ଟି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, 2 ସମିତି କର୍ମକର୍ତ୍ତାଙ୍କୁ ଜେରା, ଆଉ 2 ଆକାଉଣ୍ଟ ଗୋଟିଏ ଲକର ଠାବ। କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ଏବେ ମୁମ୍ବାଇରେ ରହି ତ୍ରାହି ଅଚ୍ୟୁତ ଆଶ୍ରମ ଓ ସେଠାରେ ଚାଲିଥିବା ରିଅଲ ଇଷ୍ଟେଟ କାରବାର ସମ୍ପର୍କରେ ଛାନଭିନ କରୁଛି। ଅନ୍ୟ ଟିମ୍ ବିହାର ଓ କଲିକତା ଯାଇଥିବା ବେଳେ ସୁର ବାବାଙ୍କ ବଡ ପୁଅ ତ୍ରିଲୋଚନ ଠାରୁ ମିଳୁଥିବା ସୁରାଗ ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି। ସେନ୍ସେକ୍ସ 25,000 ତଳକୁ ଖସିଲା, ଟଙ୍କାର ମୂଲ୍ୟ ପୁଣି ହ୍ରାସ। ବମ୍ବେ ଷ୍ଟକ ବଜାରରେ ଗତ ସପ୍ତାହରୁ ଆରମ୍ଭ ହୋଇଥିବା ହ୍ରାସଧାରା ଜାରି ରହିଛି। ଆଜି ଷ୍ଟକ ବଜାରରେ ସେନ୍ସେକ୍ସ 308 ପଏଣ୍ଟ ହ୍ରାସ ପରେ 25,000 ପଏଣ୍ଟ ତଳକୁ ଖସି ଯାଇଛି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳ ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।